ସମସ୍ତେ ଭଗବାନଙ୍କ ଲୀଳା ଦର୍ଶନ କରିବା ପାଇଁ ସ୍ୱର୍ଗଲୋକରୁ ଅବତରଣ କରିଥିଲେ। ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଅଷ୍ଟମ ଶ୍ଳୋକରେ ପ୍ରତିପାଦିତ ହୋଇଛି ଯେ ଭଗବାନ ଅବତରଣ କରନ୍ତି। ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାନ୍, ଅର୍ଥାତ୍ ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ଏବଂ ଅସୁରମାନଙ୍କୁ ସଂହାର କରିବା ପାଇଁ ଭଗବାନ ଅବତୀର୍ଣ୍ଣ ହୁଅନ୍ତି। ତାଙ୍କର ସେ ଲୀଳା ପ୍ରଦର୍ଶନ କରିବା ପାଇଁ ଭଗବାନ ବ୍ରହ୍ମାଣ୍ଡର ବିଭିନ୍ନ ସ୍ଥାନରୁ ତାଙ୍କର ଭକ୍ତମାନଙ୍କୁ ଆହ୍ୱାନ କରନ୍ତି। ବହୁ ଭକ୍ତ ସ୍ୱର୍ଗଲୋକକୁ ଉନ୍ନୀତ ହୁଅନ୍ତି। ପ୍ରାପ୍ୟ ପୁନଃକୃତ୍ୱାଂ ଲୋପାଂ ଶୁତ୍ୱା ଶାଶ୍ୱତୀ ସମା ସୂଚନାଂ ସୀମତାଙ୍ଗେ ଯୋଗଭ୍ରଷ୍ଟ ବିଜାୟତେ, ଅର୍ଥାତ୍ ଯୋଗଭ୍ରଷ୍ଟ ବ୍ୟକ୍ତି ପୁଣ୍ୟବାନମାନଙ୍କର ପ୍ରାପ୍ୟ ସ୍ୱର୍ଗାଦି ଗ୍ରହ ଲୋକମାନଙ୍କର ବହୁକାଳ ବାସ କଲା ପରେ ସଦାଚାରୀ ବ୍ରାହ୍ମଣମାନଙ୍କ ଗୃହରେ କିମ୍ବା ଶ୍ରୀମାନ ଧନୀ ବଣିକମାନଙ୍କ ଗୃହରେ ଜନ୍ମଗ୍ରହଣ କରନ୍ତି। ଭଗବତ ଗୀତା 6:41 ଶ୍ଳୋକରେ କୌଣସିକୁ କୁହାଯାଇଛି ଯେ କୌଣସି କୌଣସି ଭକ୍ତ ସେମାନଙ୍କର ଭକ୍ତି ପୂର୍ଣ୍ଣ ରୂପେ ସମ୍ପାଦନ କରିବାରେ ଅକୃତ କାର୍ଯ୍ୟ ହୋଇ ପୁଣ୍ୟବାନ ବ୍ୟକ୍ତିମାନେ ଯେଉଁ ସ୍ଥାନକୁ ଯାଆନ୍ତି ସେହି ସ୍ୱର୍ଗରୂପ ଉନ୍ନୀତ ହୁଅନ୍ତି ଏବଂ ଦୀର୍ଘକାଳ ସେଠାରେ ଦିବ୍ୟ ଆନନ୍ଦ ଗୌରବ ଉପଭୋଗ କରିବା ପରେ ସେମାନେ ଯେଉଁ ବ୍ରହ୍ମାଣ୍ଡରେ ଭଗବାନଙ୍କ ଲୀଳା ଚାଲିଥାଏ ସେଠାକୁ ସିଧାସଳଖ ଉନ୍ନୀତ ହୁଅନ୍ତି। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଆବିର୍ଭୂତ ହୋଇଥିଲେ ସ୍ୱର୍ଗର ଅଧିବାସୀମାନଙ୍କୁ ଭଗବାନଙ୍କର ସେହି ଲୀଳା ଦର୍ଶନ କରିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ସେଥିପାଇଁ ଏଠାରେ ଉଲ୍ଲେଖ କରାଯାଇଛି ଯେ ଯଦୁ ବୃଷ୍ଟିବାସୀଗଣ ଏବଂ ବ୍ରଜବାସୀଗଣ ଥିଲେ ଦେବତା ବା ଦେବତା ତୁଲ୍ୟ। ଏପରିକି ଯେଉଁମାନେ ଆପାତ ଦୃଷ୍ଟିରେ କଂସର କାର୍ଯ୍ୟକଳାପରେ ସହାୟତା କରୁଥିଲେ ସେମାନେ ମଧ୍ୟ ସ୍ୱର୍ଗଲୋକର ଅଧିବାସୀ। ବସୁଦେବଙ୍କର ବନ୍ଦୀଦଶା ଓ କାରାମୃତ୍ତି ଏବଂ ବିଭିନ୍ନ ଅସୁର ସଂହାର ଥିଲା ଭଗବାନଙ୍କ ଲୀଳା ଓ ଭକ୍ତମାନେ ସେହି ଲୀଳା ଦର୍ଶନ କରି ଯେପରି ଆନନ୍ଦ ଉପଭୋଗ କରିପାରିବେ ସେଥିପାଇଁ ଏହି ସମସ୍ତ ବନ୍ଧୁର ଆତ୍ମୀୟ ଏବଂ ବନ୍ଧୁ ରୂପେ ଜନ୍ମଗ୍ରହଣ କରିବା ପାଇଁ ଆମନ୍ତ୍ରଣ ଜଣାଇ ଦିଆଯାଇଥିଲା। କୁନ୍ତୀଦେବୀଙ୍କର ପ୍ରାର୍ଥନାରେ ଭାଗବତମ ଅଷ୍ଟମ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ 19 ଶ୍ଳୋକରେ କୁହାଯାଇଛି ଯେ ନଟୋ ନାଟ୍ୟ ଗୃହଦତା, ଅର୍ଥାତ୍ ଭଗବାନ ଅସୁର ସଂହାରକ ଏବଂ ତାଙ୍କର ଭକ୍ତମାନଙ୍କୁ ସୁଖୀ ସଖା ପୁତ୍ର ଓ ଭ୍ରାତା ଆଦି ଭୂମିକାରେ ଅଭିନୟ କରିବା ପାଇଁ ସେହି ସବୁ ଭଗବାନଙ୍କୁ ଆହ୍ୱାନ କରିଥିଲେ। ମଣିପୁର ହରିକୃଷ୍ଣ, ତେଣୁ ଆମେ ଦଶମ ସ୍କନ୍ଧ ଏଇ ପ୍ରଥମ ଅଧ୍ୟାୟ ଶ୍ରବଣ କରୁଛେ। ଦଶମ ସ୍କନ୍ଧ ଆମେ ଯେଉଁ କହି ଭାଗବତମରେ 10 ବିଷୟ ରହିଛନ୍ତି। ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟରେ ସୁଧା କୁହାଯାଇଛି ଯେ ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ବିଷୟ ମନ୍ମନ୍ତର ଇସ୍ଥାନ କଥା ବିରୋଧ ମୁକ୍ତି ଆଶ୍ରୟ ଏ 10 ବିଷୟ ଭାଗବତରେ ରହିଛି, ଅର୍ଥାତ୍ ସମସ୍ତ ଜ୍ଞାନ ଭାଗବତରେ ରହିଛି। କାରଣ ଭାଗବତମ ହେଉଛନ୍ତି ବେଦାନ୍ତ ସୂତ୍ରର ଭାଷ୍ୟ, ଅର୍ଥୋୟମ୍ ବ୍ରହ୍ମସୂତ୍ରାଣା। ବେଦାନ୍ତ ସୂତ୍ରର ଭାଷ୍ୟ ବେଦାନ୍ତ କହିଲେ ବେଦର ଅନ୍ତ, ବେଦ ଅର୍ଥ ଜ୍ଞାନ, ଅନ୍ତ ଅର୍ଥ ଯେଉଁଠି ଶେଷ ହେଇଛି। ଆମର ଯେତେ ଜ୍ଞାନୀ ବ୍ୟକ୍ତି ହୁଅନ୍ତୁ ବା ବୈଜ୍ଞାନିକ ବ୍ୟକ୍ତି ହୁଅନ୍ତୁ ସେମାନେ କହିପାରିବେ ନାହିଁ ଯେ ଆମେ ଜ୍ଞାନର ଅନ୍ତ ପାଇଗଲୁ, ତାଙ୍କର ସବୁବେଳେ ଗବେଷଣା ଚାଲିବ। ତେଣୁ କିନ୍ତୁ ଗବେଷଣା କରି କରି ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ଯଦି ଗବେଷଣା କଲେ ମଧ୍ୟ ଯେଉଁ ସ୍ଥାନରେ ପହଞ୍ଚି ପାରିବେ ନାହିଁ ସେ ଜ୍ଞାନ ଆମେ ଏ ବେଦାନ୍ତରେ କୁହାଯାଇଛି, ଅର୍ଥାତ୍ ସମସ୍ତ ଜ୍ଞାନର ଅନ୍ତ। ତେଣୁ ଏ ଭାଗବତ ମଧ୍ୟ ସବୁ ସେଇଭଳି ଭାବରେ ସେହି ବେଦାନ୍ତ ସୂତ୍ରର ଭାଷ୍ୟ, ତେଣୁ ଏଠି ମଧ୍ୟ ସମସ୍ତ ଜ୍ଞାନ ଏଠି ପ୍ରଦାନ କରାଯାଇଛି, ସବୁ ଜ୍ଞାନ ଏଠି ରହିଛନ୍ତି। ତେଣୁ ଆମେ ଶୁଣିଥିଲେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ମହାରାଜ ମୋତେ କହୁଛି ସେ କଥା। ପ୍ରଥମ ଏବଂ ଦ୍ୱିତୀୟ ସ୍କନ୍ଧ ହେଉଛି ଭାଗବତମର ଉପକ୍ରମଣିକା ବା ଇଣ୍ଟ୍ରୋଡକ୍ସନ ଭଳି। ତୃତୀୟ ଏବଂ ଚତୁର୍ଥ ସ୍କନ୍ଧରେ ଭଗବାନ କିଭଳି ସୃଷ୍ଟି କରୁଛନ୍ତି ଏବଂ ସେ ସୃଷ୍ଟିର ବ୍ରହ୍ମା କିଭଳି ବିସ୍ତାର କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇଛି। ପଞ୍ଚମ ସ୍କନ୍ଧରେ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି। ଆମର ଯେମିତି ବୈଜ୍ଞାନିକମାନେ ସବୁ ପଠାଉଛନ୍ତି, ଜ୍ଞାନ ସବୁ ପଠାଉଛନ୍ତି କେଉଁଥିରେ ଚନ୍ଦ୍ରଲୋକକୁ ଯାଇଥିଲେ ବୋଲି ଏବଂ ବର୍ତ୍ତମାନ ମଙ୍ଗଳକୁ ଯିବା ପାଇଁ ଚେଷ୍ଟା ଚାଲିଛି। ତେଣୁ କେଉଁ ଲୋକରେ କ'ଣ ସବୁ ଅଛନ୍ତି ଆମେ ଭାଗବତ ପ୍ରଥମ ପଞ୍ଚମ ସ୍କନ୍ଧରେ ସେସବୁ ପାଇଯିବା। ସ୍ଥାନ ପୋଷଣ ଷଷ୍ଠ ସ୍କନ୍ଧରେ ଭଗବାନ କେମିତି ତାଙ୍କର ଭକ୍ତମାନଙ୍କୁ ପୋଷଣ କରନ୍ତି ବା ରକ୍ଷା କରନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଯେମିତି ଆମର ଅଜାମିଳ ଉପାଖ୍ୟାନ ରହିଛି, ବୃତ୍ରାଶ୍ର ଉପାଖ୍ୟାନ, ଏସବୁ ଉପାଖ୍ୟାନ ସବୁ ରହିଛି। ତେଣୁ ଭଗବାନ କେମିତି ତାଙ୍କ ଭକ୍ତମାନଙ୍କୁ ରକ୍ଷା କରନ୍ତି ସେ ବିଷୟରେ ଆମେ ଶିକ୍ଷା କରିବା ଷଷ୍ଠ ସ୍କନ୍ଧରେ। ସପ୍ତମ ସ୍କନ୍ଧରେ ଉଦୟ, ଉଦୟ କହିଲେ କର୍ମ ବାସନା। ଆମର ଯେଉଁ ବିଭିନ୍ନ ପ୍ରକାର କର୍ମ ବାସନା ସବୁ ରହିଛି, ଶୁଭ କର୍ମ ବାସନା, ଅଶୁଭ ବାସନା, ଏ ଦୁଇଟି ଜିନିଷ ରହିଛି। ତେଣୁ ଯେଉଁମାନଙ୍କର ଶୁଭ କର୍ମ ବାସନା ସେଇଟା ହେଉଛି ପ୍ରହ୍ଲାଦ ମହାରାଜ। ପ୍ରହ୍ଲାଦ ମହାରାଜ ଭଗବାନଙ୍କର ଭକ୍ତ ହେଲେ। କିନ୍ତୁ ଅଶୁଭ ବାସନା ଯୋଗୁଁ ହିରଣ୍ୟକଶିପୁ ତାଙ୍କର ପିତା ଭଗବାନଙ୍କର ବିରୋଧୀ ହେଲେ, ଭଗବାନଙ୍କର ଅଭକ୍ତ ହେଲେ, ତେଣୁ ଭଗବାନ ତାଙ୍କୁ ହତ୍ୟା କଲେ। ତେଣୁ ଏହିସବୁ କର୍ମ ବାସନା ବିଷୟରେ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି। ମନ୍ୱନ୍ତର କହିଲେ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ପ୍ରତି ମନୁଙ୍କ ସମୟରେ 6ଟି ପରିବର୍ତ୍ତନ ହୁଏ। ମନୁ ଆସନ୍ତି, ତାଙ୍କର ପୁତ୍ରମାନେ ଆସନ୍ତି, ତାପରେ ଦେବତାମାନେ ଆସନ୍ତି, ଦେବତାମାନଙ୍କ ରାଜା ଇନ୍ଦ୍ର ପରିବର୍ତ୍ତିତ ହୁଅନ୍ତି, ସପ୍ତଶୈଳ ଯେଉଁ ରହିଛି ସପ୍ତ ଋଷି ସେ ମଧ୍ୟ ପରିବର୍ତ୍ତିତ ହୁଅନ୍ତି, ଏବଂ ଭଗବାନଙ୍କର ଜଣେ ଅବତାର ଆସନ୍ତି ଯାହାକୁ ମନ୍ୱନ୍ତର ଅବତାର ବୋଲି କୁହାଯାଏ। ଆମ ମହାରାଜ କହୁଥିଲେ ହରିଦ୍ୱାର ମହାରାଜ କେମିତି ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଅବତାର ଆସୁଛନ୍ତି, ଏଭଳି ଭାବରେ ମାସ ବର୍ଷ ହେଇକି ତାଙ୍କ 100 ବର୍ଷରେ କେତେ ଅସଂଖ୍ୟ ଅବତାର ସବୁ ଆସୁଛନ୍ତି ମନ୍ୱନ୍ତର ଅବତାର। ତେଣୁ ମନ୍ୱନ୍ତର ପରେ ଈଶାନ କଥା। ନବମ ସ୍କନ୍ଧରେ ଭଗବାନଙ୍କର ଏବଂ ଭଗବାନଙ୍କର ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। 2ଟି ପ୍ରସିଦ୍ଧ ବଂଶ ରହିଛି, ଗୋଟିଏ ହେଉଛି ସୂର୍ଯ୍ୟବଂଶ, ଗୋଟିଏ ହେଉଛି ଚନ୍ଦ୍ରବଂଶ। ସୂର୍ଯ୍ୟବଂଶରେ ବର୍ଣ୍ଣନା କରି ସୂର୍ଯ୍ୟବଂଶର ଯିଏ ପ୍ରଥମ ସୂର୍ଯ୍ୟ ହେଉଛନ୍ତି ବିବସ୍ୱାନ, ତାଙ୍କ ବଂଶରେ ଯିଏ ଆସୁଛନ୍ତି ବୈବସ୍ୱତ ମନୁ, ସିଏ ବର୍ତ୍ତମାନ ମନୁ ସପ୍ତମ ମନୁ, ସିଏ ହେଉଛନ୍ତି ସପ୍ତମ ମନୁ, ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ବ୍ୟବସ୍ଥାଙ୍କର ପୁତ୍ର ସବୁ ରହିଛନ୍ତି, ଏସବୁ ବିଷୟ ବର୍ଣ୍ଣନା କରି ଅନ୍ତିମରେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ନବମ ସ୍କନ୍ଧ, ଦଶମ ଏବଂ ଏକାଦଶ ଏହି 2ଟି ଅଧ୍ୟାୟରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତାପରେ ଭଗବାନ କୃଷ୍ଣଙ୍କର କଥା ଆସିବ, କୃଷ୍ଣ ବଂଶ, ଚନ୍ଦ୍ରବଂଶ ବିଷୟରେ ବର୍ଣ୍ଣନା। ଚନ୍ଦ୍ର କହିଲେ ସୋମ, ସୋମଙ୍କ ଠାରୁ ଆସୁଛନ୍ତି ସୋମ ବଂଶ ବା ଚନ୍ଦ୍ରବଂଶ, ସେହି ବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି। ଆମେ ଯେଉଁ ଯଯାତି ଉପାଖ୍ୟାନ ଶୁଣୁଥିଲେ, ଯଯାତି ହେଉଛନ୍ତି ସେଇ ଚନ୍ଦ୍ରବଂଶ, ଯଯାତି ମହାରାଜ ତାଙ୍କର ପିତା ହେଉଛନ୍ତି ଆସୁଛନ୍ତି ନୌଶ, ତେଣୁ ଏଇ ସୋମ ବଂଶରେ ସେ ଆସୁଛନ୍ତି ନୌଶ, ନୌଶଙ୍କର ପୁତ୍ର ହେଉଛନ୍ତି ଯଯାତି। ତେଣୁ ଏଇଭଳି ଭାବରେ ଅନ୍ତିମରେ ଭଗବାନ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ନବମ ସ୍କନ୍ଧରେ। ଏହିଭଳି ଭାବରେ 2ଟି ବଂଶ ଏବଂ ଭଗବାନଙ୍କର ଲୀଳା ସବୁ, ତାଙ୍କର ଭକ୍ତମାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ଯେ ଭଗବାନଙ୍କର ମନ୍ୱନ୍ତର ଈଶାନ କଥା, ନିରୋଧ ମୁକ୍ତି ଆଶ୍ରୟ ତତ୍ତ୍ୱ। ଦଶମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ। ଆଉ ଯେଉଁ 9ଟି ତତ୍ତ୍ୱ ରହିଛି, ସେ 9ଟି ତତ୍ତ୍ୱ ଯାହାଙ୍କୁ ଉପରେ ଆଶ୍ରୟ କରନ୍ତି ସେ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ସେ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ତାଙ୍କ ବିଷୟରେ ଦଶମ ସ୍କନ୍ଧରେ ଆମେ ଶ୍ରବଣ କରିବା। ଏକାଦଶ ସ୍କନ୍ଧରେ କେମିତି ଜଣେ ମୁକ୍ତି ପ୍ରାପ୍ତ ହେବ, ମୁକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ଦ୍ୱାଦଶ ସ୍କନ୍ଧରେ କେମିତି ଏ ଭୌତିକ ଜଗତ ପ୍ରଳୟ ହେଉଛି, 4 ପ୍ରକାର ପ୍ରଳୟ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଆମେ ବର୍ତ୍ତମାନ ଦଶମ ସ୍କନ୍ଧ ଶ୍ରବଣ କରୁଛେ। ଏ 9ଟି ଅଧ୍ୟାୟ ରହିଛନ୍ତି, ଦଶମ ସ୍କନ୍ଧରେ 9ଟି ଅଧ୍ୟାୟ ରହିଛନ୍ତି, ଆମେ ବର୍ତ୍ତମାନ ପ୍ରଥମ ଅଧ୍ୟାୟ ଶ୍ରବଣ କରୁଛେ। ତେଣୁ ଏହି ବିଷୟରେ ଦଶମ ସ୍କନ୍ଧରେ ଯଦି ପରିକ୍ଷିତ ମହାରାଜ ନବମ ସ୍କନ୍ଧ ଶୁଣୁଥିଲେ, ସେମାନେ ଯେଉଁ ଶ୍ରବଣ କରୁଛନ୍ତି କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନାହାନ୍ତି, 3 ଦିନରୁ ଉର୍ଦ୍ଧ ହେଇଗଲାଣି। ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନ କୃଷ୍ଣଙ୍କ ଲୀଳାକୁ ନବମ ସ୍କନ୍ଧ 24 ଅଧ୍ୟାୟରେ ଅଳ୍ପ 2-3 ଶ୍ଳୋକରେ ବର୍ଣ୍ଣନା କରିଦେଲେ। ତେଣୁ ଦଶମ ସ୍କନ୍ଧରେ ପରିକ୍ଷିତ ମହାରାଜ କହିଲେ, ହେ ଗୁରୁଦେବ, ଆପଣ ଯେଉଁ ଭଗବାନ କୃଷ୍ଣଙ୍କର ବିଷୟରେ ବର୍ଣ୍ଣନା କଲେ, ଖୁବ୍ ସଂକ୍ଷେପରେ ବର୍ଣ୍ଣନା କଲେ, ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ପରିକ୍ଷିତ ମହାରାଜଙ୍କ ଅନୁରୋଧରେ ଦଶମ ସ୍କନ୍ଧରେ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି, ଭଗବାନ କେମିତି ଆସୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଯେତେବେଳେ ଭୂମି, ଯେତେବେଳେ ଭୂମି ଦୃପ୍ତ ଲୋକ ବ୍ୟାଜ ଦୈତ୍ୟାନିକ ଶତାବ୍ଦୀ ଆକ୍ରାନ୍ତ ବିଭାରେଣ ବ୍ରହ୍ମଣ ଶରଣ ଜେଜୁ, ଯେତେବେଳେ ଭୂମି ଉପରେ ଭାର କେଉଁଟା, ଭୂମି ଉପରେ ଆମର ଦେଖୁଛୁ ଏଠି ଟନେଲରେ କେତେ ଜଳ ରହିଛି, ତାର କେତେ ଓଜନ ହେବ, ପାହାଡ଼ ପର୍ବତ ସବୁ ରହିଛି, କେତେ ହେଉଛନ୍ତି? ଏଇଟା ଭୂମି ଉପରେ ବାହାର ନୁହଁ, କିନ୍ତୁ ଭୂମି ଉପରେ ବାହାର ହେଉଛି ଯେଉଁ ପାପର ଭାର, ଏଇଟା ହେଉଛି ଭୂମି ଉପରେ ବାହାର। ପାପର ଭାର ହେଇଥିବାରୁ ପାପ ଅଧିକା ହେଲେ ଭୂମି ଉପରେ ବାହାର ହେଇଯାଏ। ତେଣୁ ଭୂମି ଯେତେବେଳେ ଦତ୍ୟା ଭୂମି ଦୃପ୍ତ ନୃପ ବ୍ୟାଗ ବ୍ୟାଗ ନୃପ କହିଲେ ରାଜା ସେମାନେ, କିନ୍ତୁ ପ୍ରକୃତ ରାଜା ସେମାନେ ନୁହନ୍ତି, ଛଦ୍ମ ବେଶରେ ରାଜା ପ୍ରକୃତରେ ସେମାନେ ହେଉଛନ୍ତି ଦୈତ୍ୟ, ସେମାନେ ସବୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଲକ୍ଷ ଲକ୍ଷ ଏଇଭଳି ଭାବରେ ଯେତେବେଳେ ରାଜାଙ୍କର ଭାର ବଢ଼ିଗଲା, ପାପର ଭାର ବଢ଼ିଗଲା, ସେତେବେଳେ ଭୂମି ଭାରକ୍ରାନ୍ତ ହେଇ ବ୍ରହ୍ମାଙ୍କ ପାଖକୁ ଗଲେ। ବ୍ରହ୍ମା ସେତେବେଳେ ସୁମେରୁ ପର୍ବତ ପଡ଼ିଥିଲେ, ତେଣୁ ଭୂମିଦେବୀ ଗୋଟେ ଗାଭୀର କହିକି ଗଲେ, ବ୍ରହ୍ମାଙ୍କ ପାଖକୁ ଗଲେ, ତାଙ୍କର ନିଜର ବିପଦ ଜଣେଇଲେ, ମାନେ ଆପତ୍ତି କଲେ ବ୍ରହ୍ମାଙ୍କୁ କେମିତି ତାଙ୍କର ଭାରକୁ ହରଣ କରାଯିବ। ତେଣୁ ବ୍ରହ୍ମା ଚିନ୍ତା କଲେ ଭୂମିର ଭାର ହରଣ କରିବା ତାଙ୍କର କାର୍ଯ୍ୟ ନୁହଁ, ତେଣୁ ଭଗବାନ ପାଖକୁ ସେ ଯିବେ। ତେଣୁ ଶିବ ଏବଂ ଅନ୍ୟ ଦେବତାମାନଙ୍କ ସହିତ ଇନ୍ଦ୍ର ମରୁଦ ବରୁଣ ଇତ୍ୟାଦି ସମସ୍ତ ଦେବତାମାନଙ୍କ ସହିତ ବ୍ରହ୍ମା ଗାଭୀଙ୍କୁ ନେଇ ପୃଥିବୀ ଦେବୀଙ୍କୁ ନେଇ କ୍ଷୀରୋଦକ ସାଗର ଯେଉଁ ରହିଛି କ୍ଷୀରସାଗର ସେ ନିକଟକୁ ଯାଇ ଭଗବାନ ସବୁ ସ୍ତୁତି କରିଛନ୍ତି। ଏସବୁ ସ୍ତୁତି ଏଇ ପ୍ରଥମ ଅଧ୍ୟାୟ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଦେବତାମାନଙ୍କ ସ୍ତୁତି ଶୁଣି ଭଗବାନ କହିଲେ ଯେ ବସୁଦେବ ଦୁଇ ସାକ୍ଷାତ ଭଗବାନ ପୁରୁଷ ପର ସମବନ୍ତୁ ସୁରସ୍ତ୍ରିୟ ଭଗବାନ ଆସିବେ, ବସୁଦେବଙ୍କ ଦୁଇରେ ଆସିବେ। ତେଣୁ ଦେବତାମାନେ ତାଙ୍କର ପତ୍ନୀମାନଙ୍କ ସହିତ ଏଇ ବସୁଦେବ ଏବଂ ବ୍ରଜଭୂମି ଏବଂ ମଥୁରାରେ ସବୁ ଜନ୍ମଗ୍ରହଣ କରନ୍ତି। ତେଣୁ ଏ କଥା ଶୁଣି ଦେବତାମାନେ ଶୁଣିଲେ, ତାପରେ ଗାଭୀ ରୂପ ଯେଉଁ ପୃଥିବୀ ସେ ସବୁ ଶୁଣି ଆନନ୍ଦରେ ସେମାନେ ସବୁ ଫେରିକି ଆସିଲେ। ତେଣୁ ଆ ଭିତରେ କ'ଣ ହେଇଛି ନା, ମଥୁରାରେ ବିବାହ କରାଯାଇଛି, ବସୁଦେବ ଏବଂ ଦେବୀଙ୍କର ବିବାହ ହେଇଛି। ଯେଉଁ ବିବାହରେ କଂସ ତାଙ୍କର ଭଉଣୀ ଦେବକୀକୁ ଅତ୍ୟନ୍ତ ସ୍ନେହ କରୁଥିଲେ, ଯେଉଁଥିପାଇଁ କି ସେ ନିଜେ ରଥଚାଳନା କରୁଥିଲେ। ରଥଚାଳନା କରି ଯଦି ଯାଉଥିଲେ ସେ ସମୟରେ ଆକାଶବାଣୀ ହେଲା ଯେ ଅଶ୍ଚାତ ଅଷ୍ଟମ ଗର୍ଭ ହନ୍ତା ଯା ବହସେ ଅଗୁଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ଏ ଶୁଣି କଂସ ଭୀତ ହେଇ ସାଙ୍ଗେ ସାଙ୍ଗେ ଯେଉଁ ଏତେ ସ୍ନେହ ଦେଖାଉଥିଲା ଭଉଣୀକୁ, ସାଙ୍ଗେ ସାଙ୍ଗେ ରଥରୁ ଓହ୍ଲେଇ ସେ ଦେବଦୂତର ବେଣୀ ଧରି ଖଡ଼ଗ ଉତ୍ତୋଳନ କରି ହତ୍ୟା କରିବା ପାଇଁ ବସିଲା। ତେଣୁ ବସୁଦେବ ବହୁତ ପ୍ରକାର ଉପାୟ କଲେ, ବହୁତ ପ୍ରକାର ଜ୍ଞାନ ଉପଦେଶ ଦେଲେ କଂସକୁ, ଯେ କଂସକୁ କହିଲେ ଯେ ତମେ ଯେଉଁ ମୃତ୍ୟୁ ପାଇଁ ଭୟ କରୁଛ, ଜଣେ ଜନ୍ମ ହେଉଥିବାରୁ ମୃତ୍ୟୁ ନିଶ୍ଚିତ, କିନ୍ତୁ ଯେତେ ଜ୍ଞାନ ଦେଲେ ମଧ୍ୟ ସେ କଂସ ଶୁଣୁନଥିଲା। ତେଣୁ ଅନ୍ତିମରେ ବସୁଦେବ କହିଲେ ଠିକ୍ ଅଛି, ନହି ଅସ୍ତେ ଭୟଂ ସୌମ୍ୟମ ଯତସ୍ତେ ପୁତ୍ରାନ୍ତେ ସମୟ ଯତସ୍ତେ ଭୟଂ ଉଚିତମ, ନହି ଅସ୍ତେ ଭୟଂ ସୌମ୍ୟମ ଯଦ୍ୱିଷା ଅଶ୍ରୀଳୁଆ। ତୁମେ ଯେଉଁ ଆକାଶବାଣୀ ଶୁଣିଲ କଂସ ମହାରାଜ, ଆପଣଙ୍କ ସେଥିରେ ଭୟ କରିବାର କାରଣ ନାହିଁ। ନା କେମିତି ଭୟ କରିବିନି, ନା ମୁଁ ଯେତେ ପୁତ୍ର ହେବ ସମସ୍ତଙ୍କୁ ତୁମକୁ ଆପଣଙ୍କୁ ସମର୍ପଣ କରିବି, ପୁତ୍ରାନ୍ତେ ସମୟ ଶେଷ ଯଥେଷ୍ଟ ଭୟ ଉଚିତମ, ଯାହାଙ୍କ ପାଖରୁ ତମର ଭୟ ଆସୁଛି ମୁଁ ସମସ୍ତଙ୍କୁ ପ୍ରଦାନ କରିବି। ଏ କଥା ଶୁଣି ଯେହେତୁ ବସୁଦେବ ହେଉଛନ୍ତି ସତ୍ୟବାଦୀ, ତାଙ୍କ ପ୍ରସିଦ୍ଧି ଥିଲା ସତ୍ୟ କହିବାରେ, ତେଣୁ କଂସ ତାଙ୍କ କଥାରେ ଗ୍ରହଣ କରି ବସୁଦେବ ଦେବଙ୍କୁ ତାଙ୍କ ଗୃହରେ ଛାଡ଼ିକରି ଆସିଲା। ତେଣୁ ଯେତେବେଳେ ପ୍ରଥମ ପୁତ୍ର ଜାତ ହେଇଛି, ଆ ପୂର୍ବରୁ ବର୍ଣ୍ଣନା କରାଗଲା ଯେ ଯେତେବେଳେ ପ୍ରଥମ ପୁତ୍ର ଜାତ ହେଇଛି ତାଙ୍କର ନାମ କରାଯାଇଛି କୀର୍ତ୍ତିମାନ, ଆଠଟି ପୁତ୍ର ହେବେ। ତେଣୁ ଏଇ ଯେ ପ୍ରଥମ ପୁତ୍ର ଯେ କୀର୍ତ୍ତିମାନ ତାଙ୍କ ନାମ କରାଗଲା, କୀର୍ତ୍ତିମାନଙ୍କୁ ଯେତେବେଳେ ଆଣି ବସୁଦେବ ଆଣି ପ୍ରଦାନ କରୁଛନ୍ତି କଂସକୁ, ସେହି ସମୟରେ ଏ କଥା କୁହାଯାଉଛି। ତେଣୁ କଂସ ଦେଖି ସେ ବହୁତ ଆନନ୍ଦିତ ହେଲା, ଆ ପୂର୍ବ ଶୁକ୍ର କୁହାଯାଇଛି କଂସ ଦେଖି ସେ ବହୁତ ଆନନ୍ଦିତ ହେଲା। ତେଣୁ ବର୍ତ୍ତମାନ କୁହାଯାଉଛି ଯେ ପ୍ରତିଜାତ କୁମାର ए वसुदेव तमें जो कुमार को आनीच सी पचारे कौन नाम नामकरण कर वसुदेव नामकरण कीर्तिमान नामकरण कर किंतु आ सी पचारे नहीं कौन आ नाम रखीच कारण सी तो चिंता करूला हत्या करने कि वर्तमान जेहेतु वसुदेव सत्य प्रतिज्ञा सत्य को रक्षा कर सी खुशी होगा तेणु तर चिंता कला ये तो मोर किसी अनिष्ट करना ये मोर तो किसी ये तो मत हत्या करना अष्टम गर्ग मुझे शुणी अष्टम गर्ग मत हत्या कर तेणु से आ पार ना विषय न पचारि कह ठीक अच्छे प्रतिजा तो कुमार हो कुमार को तुम्हें नहीं जा नही अस्मा अष्टिमे भय मोर एम भय ना कारण अष्टम गर्व तो मत हत्या कर शुणी ठीक देख अष्टमा दुबई और गर्भा तुम दुई जन जो अष्टम गर्व सीए मृत्युर्मे विहित कीड़ यहाँ मोर आकाशवाणी होती तेणु सी अष्टम गर्व मत हत्या कर मोर भय रही आंख उपर भय ना तुम नहीं पार कथा कही हसिक कथा कही कहते वसुदेव कहले ठीक अच्छे तथे ठीक अच्छे तथा हाउ ठीक अच्छे सुतम आदाय तेणु से चिंता करते पुत्र निश्चित भाव में मृत्युवरण कर कंस निश्चित हत्या कर कारण कंस तो सहजे सी केवल दुष्ट व्यक्ति एवं असत व्यक्ति सी निज जीवन रक्षा करने आम भगवद गीता षोड़श अध्याय वर्णना कर असुर स्वभाव संपन्न व्यक्ति लक्षण जे ये शत्रु मोर मान हत्या करी असो मया हत शत्रु अनिशे प्राण भी ये मोर शत्रु आत्महत्या करी आज जी सब रही भी हत्या करी मुझे ईश्वर मु भोगी एभली भाव से असुर स्वभाव संपन्न व्यक्ति लक्षण शत्रु मानते हत्या करेंगे तेणु वसुदेव जदि कंस यही भाव में कहले तुम ये आपको मोर भय ना तुम आपको नहीं जाइपार कि तेणु प्रथम जो आने की दौर चिंता करते निश्चित भाव सूत मृत्युवरण कर बर्तमान जो कंस कथ शुणी से टे आश्वस्त हेले जे जहाँ पुत्र मोर रक्षा पाईला किंतु तथापि आनक दुंदुभी वसुदेव गोटे नाम हूँ आनक दुंदुभी कारण सी जन्म होते आकाश में दुंदुभी नाम करना नाम हूँ आनक दुंदुभी वसुदेव होती अदिति देव देवलोक भी प्रभुपाद मैंने भाष्य में कहे सब देव देवता मैंने सब आस जन्मग्रहण कर तेणु वसुदेव जो जन्मग्रहण कले ସେତେବେଳେ ଆକାଶରେ ଦୁନ୍ଦୁଭି ନାଦ ହୋଇଥିଲା ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ଆନକ ଦୁନ୍ଦୁଭି ତେଣୁ ଯଦୁ ଆନକ ଦୁନ୍ଦୁଭି ତେଣୁ ବର୍ତ୍ତମାନ ଫେରି ଯାଉଛନ୍ତି କଂସ ଯେତେବେଳେ କହିଲା ତୁମେ ପ୍ରତିଜା ତୁମେ ଏ ପୁତ୍ରକୁ ନେଇଯାଅ କୁମାରକୁ ନେଇଯାଅ ତେଣୁ ସେ ଫେରି ଯାଉଛନ୍ତି ଆନକ ଦୁନ୍ଦୁଭି ଫେରିଗଲାବେଳେ ନାଭ୍ୟନନ୍ଦ ବାକ୍ୟ କିନ୍ତୁ ସେଥିରେ ସେ ଆନନ୍ଦିତ ହେଉନାହାନ୍ତି ଯଦିଓ ପୁତ୍ରକୁ ସେ ହତ୍ୟା କଲେନି ସେଥିରେ ଟିକେ କିଛି ସମୟ ପାଇଁ ଆନନ୍ଦିତ ହେଲେ କିନ୍ତୁ ତଥାପି ସେ ଆନନ୍ଦିତ ପ୍ରକୃତି ତାଙ୍କର ଆନନ୍ଦ ରହିଲା ନାହିଁ କାହିଁକି ନା ଅସତ ବିଜିତାତ୍ମନ କଂସ ହେଉଛି ଅସତ ବ୍ୟକ୍ତି ଅବିଜିତାତ୍ମନ ଅବିଜିତାତ୍ମନ କହିଲେ ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ସେ ବିଜି ନା ଜିତ କରିନାହାନ୍ତି ଜିତି ନାହାନ୍ତି ଇନ୍ଦ୍ରିୟ ଦ୍ୱାରା ସେ ପରାଜିତ ହେଇକି ରହିଛନ୍ତି ଯଦିଓ କଂସ ବହୁତ ବଳଶାଳୀ ଥିଲା ସମସ୍ତଙ୍କୁ ବନ୍ଦୀ କରି ରଖିଥିଲା ସମସ୍ତଙ୍କୁ ଭୟ କରି ସମସ୍ତଙ୍କୁ ସେ ଭୟ କରାଉଥିଲା କିନ୍ତୁ ତାର ଇନ୍ଦ୍ରିୟମାନଙ୍କ ଦ୍ୱାରା ସେ ପ୍ରବଳିତ ହେଇକି ରହିଥିଲେ ସେଇଟା ସେ ଜାଣିନଥିଲା ଇନ୍ଦ୍ରିୟମାନଙ୍କର ପ୍ରକୃତ ଶତ୍ରୁ ସେଇଟା ସେ ଜାଣିନଥିଲା ଭଗବତ ଗୀତାରେ ଯେତେବେଳେ ଅର୍ଜୁନ ପଚାରିଥିଲେ ତୃତୀୟ ଅଧ୍ୟାୟରେ ଯେ କାହିଁକି ଲୋକମାନେ ଏଇ ସେ ପାପ କାର୍ଯ୍ୟ କରୁଛନ୍ତି ଅର୍ଥ କେନ ପ୍ରଯୁକ୍ତ ଏବଂ ପାପନ ଚରନ୍ତି ପୁରୁଷ କାହିଁକି ପାପ କାର୍ଯ୍ୟ କରୁଛନ୍ତି ତେଣୁ ଭଗବାନ ତାର ଉତ୍ତରରେ କହିଥିଲେ ଯେ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମହାପାପ୍ମା ବିଧି ଏନମ୍ ହି ବୈରିଣମ୍ ଏମାନେ ଆମର ଶତ୍ରୁ କାମ କ୍ରୋଧ ଇତ୍ୟାଦି ଏମାନେ ଆମର ଶତ୍ରୁ ତେଣୁ ଯେଉଁମାନେ ସାଧାରଣତଃ ସମସ୍ତେ ଏଇ ଇନ୍ଦ୍ର ଦ୍ୱାରା କ'ଣ ଇନ୍ଦ୍ରିୟ ଦ୍ୱାରା ସେମାନେ ନିୟନ୍ତ୍ରିତ ହେଉଛନ୍ତି। ବେଗ ଯେଉଁ ରହିଛି ଆମର ଛଅଟି ବେଗ ରହିଛି, ବାତ ବେଗମ କହିବାର ବେଗ, ମନର ବେଗ, କ୍ରୋଧର ବେଗ, ବାତ ବେଗମ ମନସା କ୍ରୋଧ ବେଗମ, ଜିହ୍ୱା ଜିହ୍ୱାର ବେଗ ରହିଛି ରସନା ଖାଇବା ପାଇଁ, ଯାହା ମନ ଇଚ୍ଛା ହେଲା ସେଇଟା ଖାଉଛନ୍ତି, ଏଇଟା ହେଉଛି ଜିହ୍ୱାର ବେଗ। ଏବଂ ଉଦରର ବେଗ, ଉପସ୍ଥ ଯୌନ ବେଗ, ଏଇ ଯେଉଁ ଛଅଟି ବେଗ ରହିଛି ଏ ବେଗ ଦ୍ୱାରା ସମସ୍ତେ ଧାବିତ ହେଉଛନ୍ତି, ନିୟନ୍ତ୍ରଣ କରିପାରନ୍ତି। ଯିଏ ଏହାକୁ ନିୟନ୍ତ୍ରଣ କରିପାରିବେ ସିଏ ହେଉଛନ୍ତି ପ୍ରକୃତରେ ଗୁରୁ, ସିଏ ହେଉଛି ଗୁରୁ। ବାତ ବେଗମ ମନସା କ୍ରୋଧ ବେଗମ ଜୁହା ବେଗମ ଉଦର ଉପସ୍ଥ ବେଗମ ଏଟାମ ବେଗାମ ଯେଉଁ ବିଷହିତ ଧୀର, ଏ ବେଗକୁ ଯିଏ ସହାୟ କରିପାରିବେ ସିଏ ପ୍ରକୃତରେ ଧୀର ବ୍ୟକ୍ତି। ତେଣୁ ସର୍ବାମପି ଇମାନ ପୃଥିବୀ ସ ଶିଷ୍ୟା, ତେଣୁ ସେ ସମଗ୍ର ପୃଥିବୀରେ ଶିଷ୍ୟ ଗ୍ରହଣ କରିପାରିବେ। ଇଏ ହେଉଛି ଗୁରୁଙ୍କର ସଂଜ୍ଞା। ଆମର ନେକ୍ଟର ଇନ୍ଷ୍ଟ୍ରକ୍ସନ୍ ବା ଔଷଧ ସମୁଦ୍ରରେ ରୂପଗୋସ୍ୱାମୀ କଥା କହୁଛନ୍ତି। ତେଣୁ ଯେଉଁମାନେ ଅଜିତେନ୍ଦ୍ରିୟ, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଅଜିତେନ୍ଦ୍ରିୟ, ସେମାନେ ଜିତେନ୍ଦ୍ରିୟ ନୁହନ୍ତି, ସେମାନେ ଅଜିତେନ୍ଦ୍ରିୟ। ତେଣୁ ସେମାନେ ଏହି କାମ କ୍ରୋଧ ଦ୍ୱାରା ବସିକୃତ ହେଇକି ରହିଛନ୍ତି, ତେଣୁ ସେମାନଙ୍କୁ ଅସତ୍ ବ୍ୟକ୍ତି କହିଛନ୍ତି, ସେମାନେ ସତ୍ ବ୍ୟକ୍ତି ନୁହନ୍ତି, ଅସତ୍ ବ୍ୟକ୍ତି ସେମାନେ। ଭଗବାନଙ୍କର ଭକ୍ତଙ୍କୁ ସତ୍ ବ୍ୟକ୍ତି ବୋଲି କୁହାଯାଏ, କାରଣ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ, ତେଣୁ ଭଗବାନଙ୍କ ଶରଣରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସତାଙ୍ଗ ବୋଲି କୁହାଯାଏ, ସତାଙ୍ଗ ବା ସତ୍। ସତ୍ କହିଲେ ସେମାନେ ଭଗବାନଙ୍କ ଶରଣରେ ଅଛନ୍ତି, ଭଗବାନ ଯେଭଳି ସତ୍ ସେମାନେ ମଧ୍ୟ ସେହିଭଳି ଭାବରେ ସତ୍। ତେଣୁ ଏ ଅସତ୍ ବ୍ୟକ୍ତିଙ୍କର ଏସବୁ ବିଭିନ୍ନ ପ୍ରକାର ଯେଉଁ ଲକ୍ଷଣ ସବୁ ରହିଛି, ଆନନ୍ଦୁନ୍ଧୁରୀ ବା ଯେଉଁ ବସୁଦେବ ସେ ଜାଣିଥିଲେ କଂସ ବିଷୟରେ, ତେଣୁ ନା ବି ନନ୍ଦ ସେ ପ୍ରକୃତରେ ଏତେ ଆନନ୍ଦିତ ହେଲେ ନାହିଁ, କାରଣ ଅସତ୍ ବ୍ୟକ୍ତି କେତେବେଳେ ତାର ବାକ୍ୟ ପରିବର୍ତ୍ତନ କରିବ, ସତ୍ ବ୍ୟକ୍ତି ଯେ ତାଙ୍କର ବାକ୍ୟ ପରିବର୍ତ୍ତନ କରିବେ ନାହିଁ। ବସୁଦେବକୁ କୁହାଯାଉଛି ସତ୍ ବ୍ୟକ୍ତି, କାରଣ ସେ ବାକ୍ୟକୁ ପରିବର୍ତ୍ତନ କଲେ ନାହିଁ, ତାଙ୍କ ପୁତ୍ର ଜନ୍ମ ହେଲେ ମଧ୍ୟ ସେ ନେଇକିରି ପ୍ରଦାନ କରୁଥିଲେ, ଯଦି ଜାଣିଛନ୍ତି କଂସ ତାକୁ ହତ୍ୟା କରିବ କିନ୍ତୁ ତଥାପି ସେ ପ୍ରଦାନ କରୁଥିଲେ, ଇଏ ହେଉଛନ୍ତି ସତ୍ ବ୍ୟକ୍ତି। କିନ୍ତୁ ଅସତ୍ ବ୍ୟକ୍ତି ତାଙ୍କର କଥାରେ କିଛି ଠିକ୍ ଠିକଣା ନାହିଁ, ସେ ଯାହା କହିଥିବେ ପରିବର୍ତ୍ତନ କରିଦେବେ, କଥା ଯେଉଁ ଜଣେ କହୁଛି ମାନେ ସେଟାକୁ ସେ ରକ୍ଷା କରିବେ, ଯେତେ ଅସୁବିଧା ପରିସ୍ଥିତି ହେଲେ ମଧ୍ୟ ସେମାନେ ସବୁ ରକ୍ଷା କରିବେ ସେଟାକୁ। ଯେମିତି ଆମେ ଦେଖିବା ଯେତେବେଳେ ଭଗବାନ ରାମଦେବଙ୍କର ଆବିର୍ଭାବ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ସବୁ ଅସୁରମାନେ ଏମିତି ଭଗବାନ ବିଭିନ୍ନ ଅବତାର ନେଇ ଅସୁରମାନଙ୍କୁ ହତ୍ୟା କରନ୍ତି, ଏ ଦୈତ୍ୟମାନଙ୍କୁ ହତ୍ୟା କରନ୍ତି, ଦୈତ୍ୟଙ୍କର ଯେଉଁ ଜନନୀ ସେ ଦିତି, ତେଣୁ ଦିତି ଚିନ୍ତା କଲେ ମୋର ଯେଉଁ ହିରଣ୍ୟକଶିପୁ ବା ହିରଣାକ୍ଷ ଏଇ ଯେଉଁ ସବୁ ଦୈତ୍ୟମାନଙ୍କୁ ହତ୍ୟା କଲେ ଭଗବାନ ବିଷ୍ଣୁ, ଏ ଇନ୍ଦ୍ରଙ୍କ ପ୍ରବର୍ତ୍ତନରେ ସବୁ କରିଛନ୍ତି ବିଷ୍ଣୁ, ତେଣୁ ସେ ଚିନ୍ତା କଲେ ଇନ୍ଦ୍ରଙ୍କୁ କେମିତି ବଦ୍ଧ କରିବେ, ସେ ଚିନ୍ତା କଲେ। ତେଣୁ ତାଙ୍କର ସ୍ୱାମୀ ଯେତେବେଳେ ଆସିଲେ କଶ୍ୟପ, କଶ୍ୟପମାନଙ୍କର ପୁତ୍ର ହେଉଛନ୍ତି ଦୈତ୍ୟମାନେ, କଶ୍ୟପମାନଙ୍କର ପୁତ୍ରମାନେ ଦେବତାମାନେ ମଧ୍ୟ ରହିଛନ୍ତି, ତାଙ୍କର 13 ଜଣ ପତ୍ନୀ ରହିଛନ୍ତି। ତେଣୁ ଦିତିଙ୍କ ଗର୍ଭରେ ଦୈତ୍ୟମାନେ ସବୁ ଆସୁଛନ୍ତି, ଅଦିତିଙ୍କ ଗର୍ଭରେ ଆଦିତ୍ୟମାନେ ସବୁ ଆସୁଛନ୍ତି, ଦେବତାମାନେ ହେଉଛନ୍ତି ଅଦିତିଙ୍କର ପୁତ୍ର। ତେଣୁ କଶ୍ୟପ ଯେତେବେଳେ ଯାଇ ପହଞ୍ଚିଲେ ଦିତିଙ୍କ ପାଖରେ, ଦିତି ଏଭଳି ତାଙ୍କର ସେବା କଲେ ଯେ ସେ ତାଙ୍କ ଉପରେ ପ୍ରୀତ ହେଇଗଲେ, ଖୁସି ହେଇଗଲେ, କହିଲେ ତମେ କ'ଣ ବର ମାଗୁଛ ମାଗ, ଏଇଭଳି ଭାବରେ କହିଲେ। ତେଣୁ ସାଙ୍ଗେ ସାଙ୍ଗେ ଦିତି କହିଲେ ମୋତେ ଗୋଟେ ଏଭଳି ପୁତ୍ର ଦରକାର ଯିଏକି ଇନ୍ଦ୍ରକୁ ବଧ କରିବେ। ଇନ୍ଦ୍ରକୁ ବଧ କରିବେ ଯେତେବେଳେ ଶୁଣିଲେ ସେତେବେଳେ ସେ ବହୁତ ପରିତାପ କଲେ, କହିଲେ ପ୍ରକୃତରେ ସ୍ତ୍ରୀ ଲୋକମାନଙ୍କୁ ବିଶ୍ୱାସ କରିବା କଥା ନୁହଁ, ମୁଁ ତାଙ୍କ ଉପରେ ବିଶ୍ୱାସ କରି ଏଭଳି ଭାବରେ ବର ପ୍ରଦାନ କରିବା ପାଇଁ କହିଦେଲି, କିନ୍ତୁ କଥା ଦେଇଦେଇଛନ୍ତି, କଥାକୁ ଆଉ ପରିବର୍ତ୍ତନ କରିହେବ ନାହିଁ, କଥା ଦେଇଦେଇଛନ୍ତି, କଥା ରକ୍ଷା କରିବାକୁ ପଡ଼ିବ। ତେଣୁ ସେ ଚିନ୍ତା କରି କହିଲେ ଠିକ୍ ଅଛି, ମୁଁ ତୁମକୁ ଗୋଟେ ମନ୍ତ୍ର ଦେଉଛି, ଏ ପୁଂସବନ ମନ୍ତ୍ର ବୋଲି କୁହାଯାଏ, ପୁଂସବନ ମନ୍ତ୍ର ଏକ ବର୍ଷ ଧରି ପାଳନ କରିବ, ଯେଉଁ ମନ୍ତ୍ର ଠିକ୍ ଭାବରେ ଯଦି ପାଳନ କରିବ ତାହେଲେ ତୁମ ପୁତ୍ର ଇନ୍ଦ୍ରଙ୍କୁ ହତ୍ୟା କରିବେ। କିନ୍ତୁ ଯଦି ସେଥିରେ ତ୍ରୁଟି ରହିଯିବ ତାହେଲେ ସେଇଟା ସମ୍ଭବ ହୋଇପାରିବ ନାହିଁ। ତେଣୁ ଏକ ବର୍ଷ ଧରି ଅଷ୍ଟମ ସ୍କନ୍ଧରେ ସେସବୁ ଲୀଳା ସେ କଥା ବର୍ଣ୍ଣନା କରାଯାଇଛି। ପୁଂସବନ ବ୍ରତ ସେ କଲେ ଦିତି, ପୁଂସବନ ବ୍ରତ ଏକ ବର୍ଷ ଧରି ପାଳନ କଲେ ଏବଂ ଠିକ୍ ଠିକ୍ ନିଷ୍ଠାରେ ସେ ପାଳନ କଲେ। ଏ ଆର କଥା ଆଉ ଗୋଟେ ଅର୍ଥ ରହିଛି ଯେ ଭଗବାନଙ୍କର ଯଦି ସେମାନେ ସେବା କରିବେ, ପୁଂସବନ କରି ପୁଁ ହେଉଛନ୍ତି ପୁରୁଷ, ଭଗବାନ ହେଉଛନ୍ତି ପୁରୁଷ, ତାଙ୍କୁ ସେବା କରିବା। ତେଣୁ ଭଗବାନଙ୍କୁ ଯେଉଁମାନେ ସେବା କରିବେ ତାଙ୍କର ଯେଉଁ ଅସୁର ସ୍ୱଭାବ ଲକ୍ଷଣ ସବୁ ରହିଛି ସେସବୁ ଦୂର ହେଇଯିବ। ତେଣୁ ତାର ସବୁ ଯେଉଁ ନିୟମ ରହିଛି, ମିଛ କହିବ ନାହିଁ, ଶୌଚ ରହିବ, ବିଭିନ୍ନ ପ୍ରକାର ସବୁ ନିୟମ ସବୁ ରହିଛି, ସେ ନିୟମ ଅନୁସାରେ ପାଳନ କରିବାରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ପାଳନ କଲେ। ତେଣୁ ଗୋଟିଏ ବର୍ଷ ସରିବାକୁ କିଛି ଦିନ ବାକି ରହିଛି, ସେ ଗୋଟିଏ ତ୍ରୁଟି ହେଇଗଲା ତାଙ୍କର। କ'ଣ ନା ଯେଉଁ ପ୍ରସାଦ ପାଇଲେ, ପ୍ରସାଦ ପାଇକିରି ହାତ ଗୋଡ଼ ନ ଧୋଇକି ଶୋଇପଡ଼ିଲେ, ଏଇଟା ଗୋଟେ ତ୍ରୁଟି ହେଇଗଲା। ତେଣୁ ଇନ୍ଦ୍ର ଖବର ପାଇଗଲେ ଯେ ଏଇଭଳି ଭାବରେ ତାଙ୍କର ବିମାତା, ତାଙ୍କର ବିମାତା ନୁହଁ, ତାଙ୍କର ଯେଉଁ କ'ଣ ମାଉସୀ ହେବେ, ତେଣୁ ସିଏ ମୋତେ ହତ୍ୟା କରିବା ପାଇଁ ପୁତ୍ର ପ୍ରାପ୍ତ ହେଇଛନ୍ତି, ସେ ଖବର ପାଇଗଲେ। ତେଣୁ ସିଏ କ'ଣ କରୁଥିଲେ ନା ସିଏ ଛଦ୍ମବେଶରେ ଆସି ଗୋଟେ ଚାକର ହିସାବରେ ତାଙ୍କର ସେବା କରୁଥିଲେ। ତେଣୁ ଆଜି ଯେତେବେଳେ ଦେଖୁଛି ସେ ଭିତରେ କେଉଁଠି ତ୍ରୁଟି ଅଛି, ମୁଁ ସେଇଟାକୁ ସେ ସମୟରେ ସେ ପିଲାଙ୍କୁ ହତ୍ୟା କରିବି। କାରଣ ଯେତେବେଳେ ଦେଖିଲେ ଗୋଟେ ତ୍ରୁଟି ହେଇଗଲା, ସେ ସମୟ ସାଙ୍ଗେ ସାଙ୍ଗେ ସିଏ ତାଙ୍କର ଯୋଗ ପ୍ରଭାବରେ ତାଙ୍କର ଗର୍ଭରେ ପ୍ରବେଶ କରି ସେ ପିଲାମାନଙ୍କୁ ହତ୍ୟା କରିଦେଲେ। ପିଲାମାନଙ୍କୁ ଗୋଟିଏ ପିଲା ଥିଲା, ପିଲାକୁ ହତ୍ୟା କରିଦେଲେ, ତାଙ୍କ ବଜ୍ରରେ ହତ୍ୟା କଲେ। ତେଣୁ ସାତ ଭାଗ ହେଇଗଲା, ସେ ଯେଉଁ ପୁତ୍ର ଥିଲା ସାତ ଭାଗ ହେଇଗଲା। ତେଣୁ ସେ ସେମାନେ କ୍ରନ୍ଦନ କଲେ, ସାତ ଭାଗ ହେଇକି କ୍ରନ୍ଦନ, ସେ ମୃତ୍ୟୁବରଣ କଲେନି, କାରଣ ଭଗବାନଙ୍କର ପୂଜା କରିକି ସେ ପ୍ରାପ୍ତ ହେଇଛନ୍ତି। ତେଣୁ ସେମାନେ ମୃତ୍ୟୁବରଣ କଲେ ନାହିଁ। ଆମ କଥା ଅଛି, ରକ୍ଷେ ହରି ମାରେ କିଏ, ମାରେ ହରି ରକ୍ଷେ କିଏ, ଭଗବାନ ତାକୁ ରକ୍ଷା କରିବେ, କିଏ ତାକୁ କ'ଣ କରିପାରିବ। ତେଣୁ ସାତ ଭାଗ ଯେତେବେଳେ ହେଇକି ସେ କ୍ରନ୍ଦନ କଲେ, ସେତେବେଳେ ଇଏ କହିଲେ ମା ଋତ ରୋଦନ କର ନା, ମା ଋତ ରୋଦନ କର ନା, ଏଇ ଭାବରେ କହିକିରି ପୁଣି ଆଉ ଥରେ ତାଙ୍କ ବଜ୍ରାଘାତ କଲେ। ତେଣୁ ସେ ଯେଉଁ ସାତ ଭାଗ ଥିଲେ ସେ ପୁଣି ଅଣଚାଶ ଭାଗ ହେଇଗଲେ। ଏଇଭଳି ସେମାନେ ଅଣଚାଶ ମରୁତ ତାଙ୍କୁ କୁହାଯାଏ, ଅଣଚାଶ ମରୁତ। ତେଣୁ ଇନ୍ଦ୍ର ଭୟ କରିଗଲେ, କହିଲେ ଏମାନେ ମରିବେ, ପୁଣି ଯଦି ମାରିବି ପୁଣି ଆହୁରି ପଡ଼ିଛି। ତେଣୁ ସେ ଭୟ କରି ସେ ଅଣଚାଶ ପିଲାଙ୍କୁ ଆଣି ତାଙ୍କ ଗର୍ଭରୁ ବାହାରିକିରି ଆସିକିରି ଦିଦିଙ୍କ ସାମ୍ନାରେ ପ୍ରକଟ ହେଲେ। ଦିଦି ସ୍ୱୟଂ କରିଥିଲେ, ତାଙ୍କ ସାମ୍ନା ସାମ୍ନାରେ ପ୍ରକଟ ହେବାରୁ ଦିଦି ସବୁ ଖବର ପାଇଲେ ଏଇସବୁ ଭଳି ଘଟଣା ହେଇଛି। ତେଣୁ ଦିଦିଙ୍କର ଯେହେତୁ ଗୋଟିଏ ବର୍ଷ ଧରି ଭଗବାନଙ୍କର ସେବା କରୁଥିଲେ, ତାଙ୍କର ମନ ମଧ୍ୟ ପରିବର୍ତ୍ତିତ ହୋଇଯାଇଥିଲା, ତାଙ୍କର ଅସୁର ସ୍ୱଭାବ ମଧ୍ୟ ପରିବର୍ତ୍ତିତ ହୋଇଯାଇଥିଲା। ତେଣୁ ସେ ଇନ୍ଦ୍ରଙ୍କୁ କହିଲେ, ଠିକ୍ ଅଛି, ବର୍ତ୍ତମାନ ତମେ ଏମାନେ ଇନ୍ଦ୍ର ହା, ଇନ୍ଦ୍ର ହା ଶବ୍ଦର ଅର୍ଥ ହେଉଛି ଇନ୍ଦ୍ରଙ୍କୁ ହତ୍ୟା କରିବ, ଗୋଟିଏ ଅର୍ଥ, ଆଉ ଗୋଟିଏ ଅର୍ଥ ହେଉଛି ଇନ୍ଦ୍ରଙ୍କର ଅନୁଗମନ କରିବ। ତେଣୁ ନୀତି କହିଲେ, ଠିକ୍ ଅଛି, ତମେ ପିଲାମାନଙ୍କୁ ତମ ପାଖରେ ନେଇ ରଖ, ଯଦିଓ ମରୁତମାନେ ଅଣଚାଶ ମରୁତ, ଏମାନେ ଯଦିଓ ଦିତିଙ୍କର ପୁତ୍ର ବା ଦୈତ୍ୟ, କିନ୍ତୁ ଯେହେତୁ ସେମାନେ ଇନ୍ଦ୍ରଙ୍କ ପାଖରେ ରହିଲେ, ତେଣୁ ସେମାନେ ଦେବତା ହେଇଗଲେ। ପରୀକ୍ଷିତ ମହାରାଜ ଏ ପ୍ରଶ୍ନ ପଚାରିଥିଲେ ଯେ ଅଣଚାଶ ମରୁତ ଏମାନେ ସବୁ ଦିତି ଦୈତ୍ୟ, ଏମାନେ ଦିତିଙ୍କର ପୁତ୍ର, ସେମାନେ କେମିତି ଦେବତା ହେଲେ ନା, ତାର କାରଣ ହେଉଛି ଏଇଟା, ଇନ୍ଦ୍ରଙ୍କର ପାଖରେ ରହିକି ସେମାନେ ଦେବତା ହେଇଗଲେ। ସତ୍ସଙ୍ଗରେ ରହିଲେ ଆମେ ସତ୍ ବ୍ୟକ୍ତି ହେବା, ଅସତ୍ସଙ୍ଗରେ ରହିଲେ ଅସତ୍ ବ୍ୟକ୍ତି ହେବା। ସଙ୍ଗର ଦ୍ୱାରା ରହିଛି, ତାର ପରିଣାମ ରହିଛି ସଙ୍ଗର ପରିଣାମ। ତେଣୁ ଏଇଭଳି ଭାବରେ ଯେଉଁମାନେ ସତ୍ ବ୍ୟକ୍ତି ତାଙ୍କର କଥା ସେ ଯାହା ଦେଇଥିବେ ସେଟାକୁ ରକ୍ଷା କରିବେ। କିନ୍ତୁ ଆମର ଯଦି ଭଗବାନ ରାମଚନ୍ଦ୍ରଙ୍କର ଲୀଳା ଆମେ ସେବନ କରୁଥିଲେ, ରଘୁକୁଳ ରୀତି ସଦା ଚଲି ଆଇ ପ୍ରାଣ ଯାଏ ପର ବଚନ ନ ଯାଏ। ଦଶରଥ ମହାରାଜ ଶପଥ କରିଦେଇଥିଲେ ଦୁଇଟି ବର ଦେବେ, ଯଦିଓ ସେ ବର ଦେଲେ ଦଶରଥ ମହାରାଜ ମୃତ୍ୟୁ ହେବ, କିନ୍ତୁ ତଥାପି ସେ ବରକୁ ପ୍ରଦାନ କଲେ। ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସ ପ୍ରଦାନ କଲେ, ଭରତ ମହାରାଜଙ୍କୁ ରାଜା କଲେ। ଇଏ ଯେଉଁମାନେ ସତ୍ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ଏଇଟା, ସେମାନେ ନିଜ କଥାକୁ ରକ୍ଷା କରିବେ। ତେଣୁ ଆନନ୍ଦୀ ବା ବସୁଦେବ ସେ ଜାଣିଛନ୍ତି ଇଏ ଅସତ୍ ବ୍ୟକ୍ତି କଂସ, ତାର କଥାର କିଛି ଠିକ୍ ଠିକଣା ନାହିଁ, ବର୍ତ୍ତମାନ ଫେରେଇ ଦେଉଛି, ପୁଣି କେତେବେଳେ ନେଇକି ମାରିଦେବ, ଚିନ୍ତା କିଛି ନାହିଁ, ସେ ଆନନ୍ଦିତ ହେଲେ ନାହିଁ। ତଥେତି ସୁତମ ଆଦାୟ ଯଜୌ ଆନନ୍ଦୁରୀ ନାଭ୍ୟନନ୍ଦନ୍ତ ବାକ୍ୟ। ତେଣୁ ତାଙ୍କର ବାକ୍ୟକୁ ଏବେ ଆନନ୍ଦିତ ହେଲେ ନାହିଁ, ତାଙ୍କ କଥା ଶୁଣିଥିଲି, କଂସ ଛାଡ଼ିଦେଇଛି ମାନେ ସେ ଆନନ୍ଦିତ ହେଇଥିବା କଥା ପୁତ୍ର ରକ୍ଷା ପାଇଗଲା ବୋଲି, କିନ୍ତୁ ଆନନ୍ଦିତ ହେଲେ ନାହିଁ। କାହିଁକି ନା ଜାଣିଛନ୍ତି କଂସର ତାର ନେଚର କ'ଣ, କଂସର କିଭଳି ଭାବେ ପ୍ରକୃତି। ତେଣୁ କାରଣ କଂସର ପ୍ରକୃତି ହେଉଛି ଅସତ ଅଭିଜିତ ଆତ୍ମନ, ହେଉଛି ଅସତ ବ୍ୟକ୍ତି। ସେ ଇନ୍ଦ୍ରମାନଙ୍କୁ ଜିତିପାରି ନାହାନ୍ତି, ଇନ୍ଦ୍ରମାନଙ୍କ ଅଧୀନରେ ସେମାନେ ରହିଛନ୍ତି। ଇନ୍ଦ୍ରମାନେ ଯାହା କହିବେ ସେ ଅଧୀନରେ ସେମାନେ କାର୍ଯ୍ୟ କରିବେ। ଇଏ ସତ୍ ବ୍ୟକ୍ତି ଏବଂ ଅସତ ବ୍ୟକ୍ତି ଭିତରେ ତଫାତ ରହିଛି ଏଇଟା, ଦେବତାମାନେ ଏବଂ ଅସୁରମାନଙ୍କ ଭିତରେ ତଫାତ ହେଉଛି ଏଇଟା। ଏସବୁ ଗୁଣ ଭଗବଦ୍ଗୀତା ଷୋଡ଼ଶ ଅଧ୍ୟାୟରେ ଦୈବ ଅସୁର ବିଭାଗ ବିଷୟରେ ବର୍ଣ୍ଣନା କରାଯାଇଛି, ଏବଂ ଦୈବ ଗୁଣ ମଧ୍ୟ ଅନ୍ୟ ସ୍ଥାନରେ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 14 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏସବୁ ଦୈବ ଗୁଣ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଇନ୍ଦ୍ରିୟମାନେ ଆମ ମନୁଷ୍ୟ ଜନ୍ମର ଲକ୍ଷ୍ୟ ହେଉଛି ଇନ୍ଦ୍ରିୟମାନଙ୍କୁ ନିଜର ଅଧୀନରେ ରଖିବା। ମନୁଷ୍ୟ ଜୀବନର ଲକ୍ଷ୍ୟ ହେଉଛି ଇନ୍ଦ୍ରିୟମାନଙ୍କର ଯେ ରାଜା, ମନକୁ ଯଦି ଆମେ ଅଧୀନରେ ରଖିପାରିବା ତାହେଲେ ଇନ୍ଦ୍ରିୟମାନଙ୍କୁ ଆମେ ଜିତିପାରିବା। ତେଣୁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ ଯେ ଯେଉଁମାନେ ମନକୁ ନିଜ ଅଧୀନରେ ରଖିପାରିଛନ୍ତି ସେମାନେ ପ୍ରକୃତରେ ଜିତାତ୍ମନ, ସେମାନେ ଇନ୍ଦ୍ରିୟମାନଙ୍କୁ ସେମାନେ ଜିତିଛନ୍ତି। ତେଣୁ ତାଙ୍କର ମନଟା ତାଙ୍କର ବନ୍ଧୁ, ବନ୍ଧୁରାତ୍ମା ସମସ୍ତ ଜୈନାତ୍ମୈବା ଆତ୍ମନା ଜିତ ଅନାତ୍ମନ ତ ଶତ୍ରୁତି ବର୍ତ୍ତିତା ଶତ୍ରୁବତ। ମନଟା ଯଦି ଜିତିପାରୁଛି ସେ ମନଟା ତାଙ୍କର ବନ୍ଧୁ, କିନ୍ତୁ ମନ ଦ୍ୱାରା ଯେ ପରାଜିତ ହେଇକି ରହିଛି ସେ ମନଟା ତାଙ୍କର ଶତ୍ରୁ। ତେଣୁ ଆମର ପ୍ରକୃତରେ ମାନବ ଜୀବନର ଲକ୍ଷ୍ୟ ହେଉଛି ଏଇ ମନକୁ କେମିତି ଆମେ ନିୟନ୍ତ୍ରଣ କରିପାରିବା। ସେଥିପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି, ସକାଳ ହେଲେ 100 ଝାଡ଼ୁ ପାହାର, ରାତିରେ 100 ଜୋତା ପାହାର। ମନକୁ ଏଇଭଳି ଭାବରେ ଆମେ ଅଧୀନରେ ରଖିବା। ତେଣୁ ସବୁଠାରୁ ଶ୍ରେଷ୍ଠ ଉପାୟ ହେଉଛି ମନକୁ ନିଜ ଅଧୀନରେ ରଖିବାର ଉପାୟ ହେଉଛି ଭଗବାନଙ୍କର ପାର୍ବତ୍ୟରେ ମନକୁ ଲଗାଇବା। ଯେମିତି ଅମ୍ବରୀଶ ମହାରାଜ ଯିଏକି ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତାଙ୍କ ବିଷୟରେ ନବସ୍କୃତି ବର୍ଣ୍ଣନା କରାଯାଇଛି। ସେ ଏହିଭଳି ଭାବରେ ମନକୁ ନିଜ ଅଧୀନରେ ରଖିଥିଲେ, ସଭି ମନ କୃଷ୍ଣ ପଦାର ବନ୍ଦେୟ, ମନକୁ ଭଗବାନ ପାଦପଦ୍ମରେ ଲଗାଉଥିଲେ। ବଚାନ ସେ ବୈକୁଣ୍ଠ ଗୁଣାନ ବର୍ଣ୍ଣନେ, ବଚନ ଦ୍ୱାରା ଭଗବାନଙ୍କର ଗୁଣଗାନ କରୁଥିଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ବାଚବେଗ ଗୋଟେ ରହିଛି, କହିବାର ବେଗ ରହିଛି। ତେଣୁ ବିଭିନ୍ନ କଥା ଆମେ ସବୁ କହୁଛେ, ଗ୍ରାମ୍ୟ କଥା କହୁଛେ, କିନ୍ତୁ ସେଇ ମନକୁ ସେଇ ଜିହ୍ୱାକୁ ଯଦି ଆମେ ଭଗବାନ କଥାରେ ଲଗାଇବା ତାହେଲେ ସେଟା ଆମେ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖିପାରିବା। ତେଣୁ ସାଧାରଣତଃ ଲୋକମାନଙ୍କର ଏଇ ଯେଉଁ ବାଚବେଗ ରହିଛି ସେମାନେ ବିଭିନ୍ନ କଥା କୁହନ୍ତି। ଏ କଥା ପରିକ୍ଷିତ ମହାରାଜ ସୁଗତ ଗୋସ୍ୱାମୀ ଆରମ୍ଭରୁ ଭାଗବତ ଆରମ୍ଭରେ କଥା କହିଥିଲେ ଯେ ସ୍ୱତ ବିବାହ ଦିନ ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ରଶ ଅପଶତ ଆତ୍ମତତ୍ଵ ଗୃହେଷୁ ଗୃହ ମେଦିନା। ସାଧାରଣତଃ ଲୋକମାନେ ଯେଉଁ ବିଷୟରେ କହିବା କଥା ନୁହଁ ସେଇ ବିଷୟରେ କହୁଛନ୍ତି, ଯେଉଁ ବିଷୟରେ ଶୁଣିବା କଥା ନୁହଁ ସେଇ ବିଷୟରେ ଶୁଣୁଛନ୍ତି। ସାଧାରଣତଃ ଲୋକମାନେ ଏଇ ସ୍ତରରେ ରହିଛନ୍ତି। ତେଣୁ ଏଇଟାକୁ କୁହାଯାଉଛି ଯେଉଁମାନେ ଜିହ୍ୱା ପ୍ରାପ୍ତ ହେଇ ଭଗବାନଙ୍କୁ ଗୁଣଗାନ କରୁନାହାନ୍ତି, ଭଗବାନ ନାମ କୀର୍ତ୍ତନ କରୁନାହାନ୍ତି, ସେ ଜିହ୍ୱାକୁ ବେକର ଜିହ୍ୱା ସହିତ ତୁଳନା କରାଯାଇଛି। ବେଙ୍ଗର ଜିହ୍ୱା, ଜିହ୍ୱା ସତୀ ଦାଦୁରେ କେବ ସୁତ ନ ଚୋପ ଗାୟତି ଉରୁଗାଏ ଗାଥା। ବେଙ୍ଗର ଜିହ୍ୱା ବର୍ଷା ଦିନ ହେଇଗଲେ ବେଙ୍ଗ କଡ଼କଡ଼ କରିବ, କଡ଼କଡ଼ କରିବା ଦ୍ୱାରା କ'ଣ ହେଉଛି ନା ସାପ ଜାଣିବ ଯେ ମୋର ଖାଦ୍ୟ ଏଇଠି ରହିଛି, ତେଣୁ ସେ ଯାଇକି ତାକୁ ଖାଇବ। ତେଣୁ ସେଇଭଳି ଭାବରେ ଆମେ ଯେତେବେଳେ ଜିହ୍ୱା ପ୍ରାପ୍ତ ହେଇଛେ, ଭଗବାନ କୃପା କରି ଜିହ୍ୱା ପ୍ରଦାନ କରିଛନ୍ତି, ଯେତେବେଳେ ଆମର ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଯେତେବେଳେ ଯମରାଜ କହିବେ ପ୍ରକୃତ ଧର୍ମ ବିଷୟରେ କହିବେ, ଯମରାଜଙ୍କ ଦୂତମାନେ ଭାବିବେ ପ୍ରକୃତରେ ଆମର ଆଉ ଚାକିରି ଆଉ ରହିବେନି, ବୋଧେ ଚାକିରି ଚାଲିଯିବ, କାରଣ ସମସ୍ତେ ତ କିଏ ନା କିଏ ଭଗବାନଙ୍କ ବିଷୟରେ ଚିନ୍ତା କରୁଛନ୍ତି ବା କ'ଣ କହୁଛନ୍ତି ଏସବୁ କହୁଛି, ତେଣୁ ଆମର କିଛି ଚାକିରି ନାହିଁ ବୋଧେ ଭାବିବେ। କିନ୍ତୁ ଯମରାଜ କହିଲେ ନା ନା, ବହୁତ ଏଇଭଳିଆ ବ୍ୟକ୍ତି ଅଛନ୍ତି, ତମର ଚାକିରି ଯିବନି। ମୁଁ କହିଲେ ଯେ ଜିହ୍ୱାନ ଭକ୍ତି ଆରି ଭଗବତ ଗୁଣ ନାମ ଧ୍ୟେୟମ୍, ସେମାନଙ୍କୁ ଉପକୁ ଆଣିବ ଯାହାର ଜିହ୍ୱା ଭଗବାନଙ୍କର ଗୁଣଗାନ କରୁନାହିଁ। जिह्वान भक्ति भगवत गुणनाम ध्येयम। तेणु जमराज विद्वान पचारे जहाँ जिह्वा ना कतजर अच्छी से मुख प्रति कथा कहीपारे ना से भावुंत कही ना कि जमराज जाणीगले तेनाली केतस्मरती चरणारिंद जिह्वा जदि ना कथा कही पार ना कि मन द्वारा भगवान को स्मरण कर स्मरदित चरणारिंद पुणी कृष्ण न नमती क्षेत्र कदापि जो मैंने शिव प्राप्त होती मस्तक प्राप्त होती कि भगवान भगवान पाद पद्वारे मथा को नौना नुआना कृष्ण न नमती जो क्षीर कदापि तानेदम असतो विमुख अकृत विष्णु कृता से सब असत व्यक्ति से पाक आणव ये भाव ष्ठ स्कंद तृतीय अध्याय जमराज दूत मान तेणु ये असत व्यक्ति लक्षण हूँ ये भाव में इंद्रिय मान को नियंत्रण करते ना तेणु जीवन टा बुता जाए हरी हरी विफले जन्म गोवाइनु हरी हरी जिह्वा मत देते जन अच्छा जिह्वा ना कथा कहीपर ना कि आम जिह्वा एवं विशेष भाव मनुष्य मान को जो जिह्वा अन्य पशुपक्षी कीटपतंग भगवान नाम नहीं पारे ना कि आम को मनुष्य जन्म दिखाई आम भगवान नाम नहीं पार कि दुर्भाग्य भगवान नाम से ग्रहण करूना तेणु से जाणीशु विष खाऊँ तेणु ये असत व्यक्ति लक्षण बहुत रही है यही भाव में षोड़श अध्याय ये असुर स्वभाव विषय में विस्तार भाव वर्णना करेणु वस्तुधर जानते से असुर असत व्यक्ति तार कथा विश्वास नहीं तेणु एत आनंदित न होकर फेर समय परीक्षित महाराज सुखदेव गोस्वामी कहते प्रकृत जो फेरी तो नारद मुनि आसवे नारद मुनि आस कह तुम्हें फेरेदेल तुम शत्रु को ना सी मोर शत्रु नुह अष्टम गर्भ मोर शत्रु ना भागवत वर्णना करा जाए अन्य स्थान पुराण वर्णना करा जाए नारद अष्टदल पद्म आनी आसते से पचारे कौटा अष्टम कौटा प्रथम कह तेणु सी कहे ये प्रथम ये अष्टम ना जो दुईटा को एक धरा तार प्रथम अष्टम तेणु तुम जान देवता मान गणना तुम जान कौटा प्रथम कौटा अष्टम तुम जापर ना तेणुतापर कंस पुणी वसुदेव को डक वसुदेव देव को बंदी कर पुत्र को सब हत्या कर तेनाली भाव में परीक्षित महाराज सुखदेव गोस्वामी कहते सीताराम नंद्रजे गोपा चस्ता मीसा जोषित वृष्णयो वसुदेवाद्या देवक्याद्या जदु स्त्रीय तेणु ये नंद वसुदेव बा देवकी एवं यशोदा इन सब देवता वसुदेव एवं देवकी मैंने होती से कश्यप एवं अदिति एवं नंद महाराज ये सब भगवान नित्य पिता नंद यशोदा भगवान नित्य पिता माता तेणु ये सुखदेव गोस्वामी सर्वे भी देवता प्राय एक कंस कहे कंस को कहे नारद मुनि कहे सब देवता मैंने आस हत्या करने उद्यम चल तुम जापार तेणु नारद मुनि कथा शुणी कथ पर तेणु वसुदेव देव को आनी पी बंदी रखे ଏବଂ ତାଙ୍କର ପୁତ୍ରମାନଙ୍କୁ ଛଅଟି ପୁତ୍ରଙ୍କୁ ହତ୍ୟା କରିବେ। ଏଭଳି ଭାବରେ ଏହି ଦଶମ ସ୍କନ୍ଦ ପ୍ରତି ମଧ୍ୟ ଏସବୁ ଲୀଳା ବର୍ଣ୍ଣନା କରାଯିବ। ଭଗବାନ କୃଷ୍ଣଙ୍କ ଲୀଳା ଚାଲିବ ନବ ଅଧ୍ୟାୟ ପର୍ଯ୍ୟନ୍ତ। ଆମର କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ମନ୍ଦିର କି ତାହି ବହୁତ ଆନନ୍ଦେ। କାହାର କିଛି ପ୍ରଶ୍ନ ଅଛି?
ଆମେ ତ ଯାହା ଭାଗବତ ପଢିକି ଆଲୋଚନା ଶୁଣୁ, କିନ୍ତୁ କେବଳ କୃଷ୍ଣ ଛାଡିକି ଅନ୍ୟ ସମସ୍ତଙ୍କୁ ଶିଳା ପିଟି ମାରିଛୁ ଆଚ୍ଛା ଶିଳା ପିଟି ମାରିଛୁ ତୁ ଭଗବାନ ତ ସର୍ବ ଅଜ୍ଞାତ ସବୁକିଛି କରୁଛନ୍ତି, ତାହେଲେ ସେ ଯୋଉ ଚାଲି ଯାଇଛନ୍ତି ଯୋଉ ନନ୍ଦ ମହାଦେବ ଘରକୁ ଯେ ବିଜୟ କନ୍ୟା ଆସିଛନ୍ତି ଆଉ ସେ
ଭଗବାନଙ୍କ ଲୀଳା। ଏ ଯୋଉ ଛଅ ଜଣଙ୍କୁ ହତ୍ୟା କଲେ, ଛଅ ଜଣଙ୍କୁ କଂସ ଯୋଉ ହତ୍ୟା କରିଥିଲେ, ସପ୍ତମ ତ ଭଗବାନ ବଳଦେବ ଆସିଥିଲେ ଆଉ ସପ୍ତମ ପୁତ୍ର କୁଆଡେ ଗଲା କେହି ଜାଣିନାହାନ୍ତି। ସପ୍ତମ ପୁତ୍ର ପ୍ରକୃତରେ ଦେବଦୀଙ୍କ ଗର୍ଭରେ ଯାଇକି ରୋହିଣୀଙ୍କ ଗର୍ଭରେ ରହିଲା। ତେଣୁ ଏଇ ଛଅ ପୁତ୍ରଙ୍କୁ ହତ୍ୟା କଲେ ଏମାନେ ହେଉଛନ୍ତି ମରୀଚିଙ୍କର ପୁତ୍ର, ମରୀଚିଙ୍କର ପୁତ୍ର ଏ ପର ବର୍ଣ୍ଣନା କରାଯିବ। ତେଣୁ ମରୀଚିଙ୍କର ପୁତ୍ରମାନେ ଯେତେବେଳେ ବ୍ରହ୍ମା ତାଙ୍କର କନ୍ୟା ସୃଷ୍ଟି କରୁଥିଲେ, ସରସ୍ୱତୀଙ୍କୁ ସୃଷ୍ଟି କରିଥିଲେ, ତେଣୁ ସରସ୍ୱତୀଙ୍କର ଏତେ ରୂପ ରହିଛି ଦେଖିକିରି ସେ ମୁଗ୍ଧ ହେଇକିରି ତାଙ୍କ ପାଖରେ ଧାରଣା ନେଇଥିଲେ, କାମ ପୀଡ଼ିତ ହେଇଥିଲେ ସେ। ତେଣୁକରି ମରୀଚିଙ୍କର ପୁତ୍ରମାନେ ହସି ଦେଇଥିଲେ, ହସି ଦେଇଥିବା ଦ୍ୱାରା ଏଇଟା ଗୋଟେ ମହତ ଅପରାଧ ହେଇଗଲା, ତେଣୁକରି ସିଏ ତାଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିଲା। ତେଣୁ ଆମର ପ୍ରଭୁପାଦ ମହାରାଜଙ୍କ ଭାଷାରେ କହିଛନ୍ତି କଥା ଗୋଟେ ଜାଗାରେ ଯେ ଏମାନେ ହେଉଛନ୍ତି ଛଅ ଯେଉଁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏ ଛଅଟା ଯେଉଁ ଷଡ଼ ଋତୁ, ଏ ଷଡ଼ ଋତୁର ପ୍ରତୀକ ହେଉଛନ୍ତି ଏମାନେ ଛଅ ପୁତ୍ର। ତେଣୁ ଦେବକୀ ଯେଉଁଭଳି ଭାବରେ ଏଇ କଂସକୁ ଭୟ କରୁଥିଲା, ଭୟ କରିବା ଦ୍ୱାରା ସେ ଅନ୍ତିମରେ ଭଗବାନଙ୍କୁ ପ୍ରାପ୍ତ କଲା। ସେଇଭଳି ଭାବରେ ଯେଉଁମାନେ ଭକ୍ତ ସେମାନେ ସବୁବେଳେ ଏଇ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ଭୟ କରିବେ, ତେଣୁ ଇଏ ଯେତେବେଳେ ଚାଲିଯିବେ ସେତେବେଳେ ଭଗବାନ ଆବିର୍ଭାବ ହେବେ। ଗୋଟେ ଶ୍ଳୋକ ଅଛନ୍ତି ସେ ଶ୍ଳୋକ ଭାଷାରେ ପ୍ରଭୁପାଦ ମହାରାଜ କହିଛନ୍ତି
ତାହେଲେ ତୁ ସେ ଯୋଉ ନନ୍ଦ ମହାଦେବ ଘରକୁ ଯିବା ସେ ଭଗବାନଙ୍କୁ ସ୍ୱତନ୍ତ୍ର ଇଚ୍ଛା ଶକ୍ତି କାର୍ଯ୍ୟ କରୁଛି।
ହଁ ଭଗବାନଙ୍କୁ ବିନା ଇଚ୍ଛାରେ କିଛି ହେଇପାରିବ, ଭଗବାନ ଲୀଳା
ଭଗବାନ
ସବୁ ବହୁତ କାର୍ଯ୍ୟ ସବୁ ହଉଛି। ଏଇଟା ଯୋଉ ସେମାନେ ହସି ଦେଇଥିଲେ ସେଇଟା ଗୋଟେ ମୃତ୍ୟୁ, ପୁଣି ଏମାନେ ସବୁ ଉଦ୍ଧାର କରିବେ ଭଗବାନ ଦଶମ ସ୍କନ୍ଦ ପଞ୍ଚାଅଶୀ ଅଧ୍ୟାୟ ବର୍ଣ୍ଣନା କରିଥିବେ, ଏମାନେ ସବୁ ବଡ଼ିଙ୍କ ସୁତଳ କରିଥିବେ ତାଙ୍କୁ ପୁଣି ଆଣିକି ଦେବକୀଙ୍କୁ ଦେବେ ପ୍ରଦାନ କରିବେ। ତେଣୁ ସେମାନେ ଯେହେତୁ ଭଗବାନ କୃଷ୍ଣ ମାତା ଦେବକୀଙ୍କର ସ୍ତନ୍ୟପାନ କରିଛନ୍ତି, ତେଣୁ ସେମାନେ ଦେବକୀଙ୍କର ସ୍ତନ୍ୟପାନ କରି ସେମାନେ ସବୁ ପୁଣି ଉଦ୍ଧାର ପାଇଥିବେ। ଏଇ ଯେଉଁ ଦଶମ ସ୍କନ୍ଦ ପଞ୍ଚାଅଶୀ ଅଧ୍ୟାୟ ବର୍ଣ୍ଣନା କରାଯିବ, ଭଗବାନ ଗୋଟିଏ ଲୀଳାରେ ବହୁତ କାର୍ଯ୍ୟ ସବୁ ହେଇଯିବ। ଥ୍ୟାଙ୍କ ୟୁ।